శ్రీమద్భాగవతం దశమ స్కంద నవమ శ్లోకం
ଯାହାଫଳରେ ସେମାନେ ଭଗବାନଙ୍କର ସ୍ନେହଶୀଳ ପିତାମାତା ହେବାର ମହା ସୌଭାଗ୍ୟ ଅର୍ଜନ କଲେ। ଏ ଶ୍ଳୋକରେ ନଅ ଶବ୍ଦଟି ତିନିବାର ବ୍ୟବହାର କରାହୋଇଛି। ଯେତେବେଳେ କୌଣସି କଥା ତିନିବାର ବ୍ୟବହାର ହୁଏ ସେତେବେଳେ ବୁଝିବାକୁ ହେବ ଯେ ସେହି ବିଷୟରେ ବିଶେଷ ଭାବେ ଜୋର ଦିଆଯାଉଛି। ଏହି ଶ୍ଳୋକରେ ଆମେ ଦେଖିବାକୁ ପାଉଛେ ନଅ ଲେବିରେ ତିନିବାର କରାଯାଇଛି, ଯଦିଓ ଅନ୍ୟମାନଙ୍କ ପକ୍ଷରେ ତାହା ଲାଭ କରାଯାଇ ନାହିଁ। ତଥାପି ମା ଦ୍ୱାରା ଯଶୋଦା ସେହି ସର୍ବୋଚ୍ଚ ପଦ ପ୍ରାପ୍ତ ହୋଇଛନ୍ତି।
ତେଣୁ କୃଷ୍ଣ ପୂର୍ଣ୍ଣ ରୂପେ ତାଙ୍କ ଦର୍ଶନ କରିଥିଲେ। ବିଭୁ ପିଲା ସତ୍ୟ ମଧ୍ୟ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ଅଟେ। ବିଭିନ୍ନ ପ୍ରକାର ମୁକ୍ତି ରହିଛି,
ଯେପରି ସାଯୁଜ୍ୟ, ସାଲୁଜ୍ୟ, ସାରୁପ୍ୟ,
ଶାସ୍ତି ଏବଂ ସାମିପ୍ୟ। କିନ୍ତୁ ବିମୁକ୍ତି ଶବ୍ଦର ଅର୍ଥ ହେଉଛି ବିଶେଷ ମୁକ୍ତି। ମୁକ୍ତି ପରେ କେହି ଯେତେବେଳେ ପ୍ରେମ ଭକ୍ତି ସ୍ତର ପ୍ରାପ୍ତ ହୁଅନ୍ତି ସେତେବେଳେ ତାକୁ କୁହାଯାଏ ବିମୁକ୍ତି ବା ବିଶେଷ ମୁକ୍ତି। ତେଣୁ ନ ଶବ୍ଦର ଉଲ୍ଲେଖ କରାହୋଇଛି। ପ୍ରେମର ସେହି ଅତି ଉଚ୍ଚ ପଦକୁ ଶ୍ରୀ ଚୈତନ୍ୟ ମହାପ୍ରଭୁ ପ୍ରେମ ମହାପ୍ରଭୁ ମହାନ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ମା ଯଶୋଦା ସ୍ୱାଭାବିକ ଭାବରେ ସେ ପ୍ରେମ ଭକ୍ତି ସ୍ତରରେ ଅଧିଷ୍ଠିତ ହୋଇଛନ୍ତି। ତେଣୁ ସେ ହେଉଛନ୍ତି ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶିତ ଭକ୍ତ ଅର୍ଥାତ୍ ଦେହାଦୀ ଶକ୍ତି ବା ଆନନ୍ଦ ଆସ୍ୱାଦନକାରୀ ଶକ୍ତିର ବିସ୍ତାର ଆନନ୍ଦ ଜନ୍ୟ ରସ ଦେହାଦୀ। ଏହି ପ୍ରକାର ଭକ୍ତମାନେ ସାଧନଶୀଳ ଭକ୍ତ ନୁହନ୍ତି। ତେଣୁ ଏହି ପ୍ରଶଂସନ ମଧ୍ୟରେ ମା ଯଶୋଦା କୃଷ୍ଣଙ୍କୁ ଅନୁମାନ କରୁଛନ୍ତି ଏହି ଅତ୍ୟନ୍ତ ମନୋକ୍ରିୟା ଭଗବାନଙ୍କ ପାଳ ଅତ୍ୟନ୍ତ। ତେଣୁ ପୂର୍ବ ସମୟରେ ଯେଉଁ କହିଲେ ଯେ ଏବଂ ସନ୍ଦର୍ଶିତା ରଙ୍ଗ ହରିମା ମୁକ୍ତି ରସୋଦା ସୁବସେନା କୃଷ୍ଣେନା ସେଦାନ ଶ୍ରୀ ସ୍ୱର ଗଛ। ଭଗବାନ କିଭଳି ତାଙ୍କର ଭୃତ୍ୟତର ବର୍ଷ ହୋଇଯାଇଛି, ଯେହେତୁ ଭଗବାନ ହେଉଛନ୍ତି ସ୍ୱାଧୀନ ପରମ ସ୍ୱତନ୍ତ୍ର, ସେ କାହାର ଅଧୀନ ନୁହନ୍ତି ଏବଂ ସମସ୍ତେ ତାଙ୍କର ଅଧୀନ। କହିଯାଇଛି ଏକଲା ଈଶ୍ୱର କୃଷ୍ଣ ଆ ସବୁ ଭୃତ୍ୟ ଚୈତନ୍ୟ ସେଟା କୁହାଯାଇଛି। ତେଣୁ ଯଦିଓ ସମସ୍ତେ ଭଗବାନଙ୍କ ଭୃତ୍ୟ, ଇଏ ହେଉଛି ପ୍ରକୃତରେ ଆମର ସ୍ୱରୂପ ହେଉଛି ସେଇଟା ଯେ ସ୍ୱରୂପ ହୁଏ କୃଷ୍ଣ ନିହିତ ଦାସ। ଯଦି ପ୍ରକୃତ ଧର୍ମ ବିଷୟରେ ଆମେ ଚିନ୍ତା କରିବା ଆଲୋଚନା କରିବା ପ୍ରକୃତ ଧର୍ମ ଆମର କ'ଣ, ଜୀବନ ସ୍ୱରୂପ ଜୀବନ ଧର୍ମ କ'ଣ, ଯେମିତି ଆମେ ଦେଖୁଛେ ଚିନିର ଧର୍ମ ଯଦି ଚିନ୍ତା କରିବା ତାହେଲେ ଚିନିର ଧର୍ମ ହେଉଛି ମିଶ୍ରତା। ସେହିଭଳି ଆମେ ଲବଣର ଧର୍ମ ଯଦି ଆମେ ଚିନ୍ତା କରିବା ସେ ହେଉଛି ଲବଣତା। ସେହିଭଳି ଭାବରେ ଜୀବନ ଧର୍ମ କ'ଣ ଯଦି ଚିନ୍ତା କରିବା ତାହେଲେ ଏହି ସିଦ୍ଧାନ୍ତରେ ପହଞ୍ଚିବା ଯେ ଜୀବନ ଧର୍ମ ହେଉଛି କୃଷ୍ଣ ନିହିତ ଦାସ, ଜଳ ଧର୍ମ ହେଉଛି ତରଳ ଦାସ, ସେଭଳିଆ ଜୀବନ ଧର୍ମ ହେଉଛି ଭଗବାନଙ୍କ ନିହିତ ଦାସ। କିନ୍ତୁ ଯେହେତୁ ଆମେ ଭଗବାନଙ୍କ ବର୍ଷତା ସ୍ୱୀକାର କରୁନାହୁଁ ସେଥିପାଇଁ ଆମର ଏହି ଭୌତିକ ଜଗତରେ ବର୍ତ୍ତମାନ ହୋଇଛି। ସେଥିପାଇଁ ଆମେ ମାଲିକ ହେବା ପାଇଁ ଚାହୁଁଛୁ। ଯଦିଓ ପ୍ରକୃତରେ ଆମର ମାଲିକ ହେବାର ଆମର ନାହିଁ, ଆମର ଶକ୍ତି ନାହିଁ, ଆମେ ସବୁବେଳେ ଅନ୍ୟ ଉପରେ ନିର୍ଭର କରୁଛେ। ଆମର ସ୍ୱରୂପ ହେଉଛି ଆମେ କାହା ନା କାହାର ସେବା କରିବା, ବିନା ସେବାରେ ଆମେ ରହିପାରିବା ନାହିଁ। ସେଥିପାଇଁ ଲୋକମାନେ ମହାରାଜ କହନ୍ତି ପାଶ୍ଚାତ୍ୟ ଜଗତରେ ଯଦିଓ ବହୁତ ଧନୀ ବ୍ୟକ୍ତି ଅଛନ୍ତି ତାଙ୍କର ସେବା କରିବାର ଆବଶ୍ୟକତା ନାହିଁ, କିନ୍ତୁ ତଥାପି ସେ ଗୋଟେ କୁକୁରର ସେବା କରୁଛି। ଯଦି ଗଡ୍ ଭଗବାନଙ୍କ ସେବା ନ କରେ ତାହେଲେ ଦଳର ସେବା କରିବାକୁ ପଡ଼ିବ, କାରଣ ଆମେ ସେବା ନ କରି ରହିପାରିବା ନାହିଁ। ଇଏ ହେଉଛି ଜୀବନ ପ୍ରକୃତ ଧର୍ମ ହେଉଛି। ସମସ୍ତେ ପଶୁ ପକ୍ଷୀ କୀଟ ପତଙ୍ଗଠାରୁ ଆରମ୍ଭ କରି ସମସ୍ତ ଚଉରାଶୀ ଲକ୍ଷ ଟଙ୍କା ଜୀବ କାହିଁକି ନା କାହାର ସେବା କରୁଛନ୍ତି, କିନ୍ତୁ ଯଦି ଆମେ ଭଗବାନଙ୍କର ସେବା ନ କରିବା ତାହେଲେ ଏ ମାୟାର ସେବା କରିବା। ତେଣୁ ପ୍ରକୃତରେ ସମସ୍ତେ ହେଉଛନ୍ତି ଭଗବାନଙ୍କର ଭୃତ୍ୟ, ଭଗବାନଙ୍କର ସେବକ, କିନ୍ତୁ ଭଗବାନଙ୍କୁ ଭୁଲି ସେମାନେ ଅନ୍ୟର ସେବା କରୁଛନ୍ତି। କିନ୍ତୁ ଯାହାର ଯେତେ ସେବା କଲେ ମଧ୍ୟ ଏ ଭୌତିକ ଜଗତରେ ଆମେ ଯାହାର ଯେତେ ସେବା କଲେ ମଧ୍ୟ ସେ ସେ ସେବାରେ ସନ୍ତୁଷ୍ଟ ହେଇପାରେ, କିନ୍ତୁ ଭଗବାନ ପ୍ରତି ଯଦି ଆମେ ଅଳ୍ପ କିଛି ସେବା କରିଛେ ସେ ସେବା ଭଗବାନ କରୁଛନ୍ତି। ସର୍ବମୁଖ୍ୟ ଧର୍ମସ୍ୟ ତାହାକି ମହତ ଉପାୟ ନିହାବିକ୍ରମ ନାଶନ୍ତି ପ୍ରତ୍ୟେକ ଭାବେ ନ ବିକ୍ରେ ସର୍ବମୁଖ୍ୟ ଧର୍ମସ୍ୟ ତାହାକି ମହତ ଉପାୟ। যদি আমি ভগবান কিছু সেবা করছে সে সেবার কিছু নাশ হব না, কিছু নষ্ট হব না, বা সে সেবা মধ্যে তার যে ফল সে কেবে কমিব প্রত্যেক ভাবে সর্বপ্রশ্ন ধর্মস্য। আমি যদি ভগবান যে অল্প সেবা করছি মধ্য সে আমি রাতে মধুরা বহু বড় বিপদ রক্ষা করি। তো সমস্ত ভগবান বিদ্যা একবারে ঈশ্বর কৃষ্ণ, ঈশ্বর হচ্ছে প্রকৃত নিয়ন্ত্রণকারী ভগবান কৃষ্ণ। যেতে ভগবত তত্ত্ব মধ্যে অনেক ভগবান বিষ্ণু অবতার সব অনেক সে পূর্ণ স্বতন্ত্র নয় সে ভগবান কৃষ্ণর অধীন। সেটাই চৈতন্য আমি বলেছি আমি কথা স্বয়ং বড়দেব মহাশয় স্বয়ং বড়দেব সে ভগবান কৃষ্ণর দশ প্রকার সেবা করছেন। স্বয়ং ভগবান এটি মধ্যে সে ভগবান কৃষ্ণর সেবা করছেন। অন্য কথা কম কহবা তেমন যে প্রকৃতি বুদ্ধিমান ব্যক্তি সে ভগবান সেবার নিজ জীবন নিয়োগ করেন এবং যে মনুষ্য জন্ম প্রাপ্ত হয়ে ভগবান সেবার জীবন বিনিয়োগ করে সে মহাত্মা বলে মহাজন্ম দুঃখ শাশ্বতম মহাপ্রতি মহাত্মা সরস্বতী পরমাঙ্গতা ইয়ে হচ্ছে মানব জীবনের শ্রেষ্ঠ সিদ্ধি হচ্ছে। এটা যদি আমি ভগবান সেবা করে ভগবান প্রাপ্ত হলে তাহলে আমরা এই ভূতল জগতরে পুনর্জন্ম লাভ করব না। জন্ম নেলে মৃত্যু আসব, মৃত্যু জন্ম মৃত্যু মধ্যে জরা অবস্থা আছে, ব্যাধি আছে, এসব রয়েছে। কিন্তু যেমন ভগবান প্রাপ্ত হচ্ছেন সেমানে ওই ভূত জগতকে আসিয়া করব না। সেমানে না কুমতি মহাত্মা সেমান হচ্ছে মহাত্মা হয়ে সেমানে জীবনর শ্রেষ্ঠ সিদ্ধি লাভ করছেন। তো প্রকৃতরে ভগবানকর সমস্ত বৃত্তি কিন্তু ভগবানকর এই গোটে চিত সত্য বা ভগবানকর এই মহানতা যে ভগবান যদিও সমস্ত মালিক সমস্ত ভগবান বৃত্তি কিন্তু ভগবান তাঁকর বৃত্তি মধ্যে বৃত্তি হয়ে ভগবান বাড়ি নৃত্য কন্যা ସେମାନେ ବାଡ଼ କରି ସେ ନୃତ୍ୟ କରୁଥିଲେ ଏବଂ ଉଦାହରଣ କଚିତ ମଧ୍ୟ ଯଦି ଲୋକମାନେ କହିବେ ତେଣୁ ଗୋଟେ ଗାଁ ଦ୍ୱାରା ଗୋଟେ ଗୀତ ବୋଲି ତାଙ୍କୁ ଏହି ସନ୍ଦେଶ ଦେବି ତାହେଲେ ସେ ଗୀତ କରୁଥିଲେ ଉଦାହରଣ କଚିତ ମଧ୍ୟ ତେଣୁ ତାସ ଦାରୁ ଯନ୍ତ୍ର ଯେମିତି ଗୋଟେ ପାଣ୍ଡେଇ ନଥିଲା ପାଣ୍ଡେଇ ତାର ପାଣ୍ଡେହତାର ଅଧୀନରେ ବସ ହୋଇକି ରହିଛି ସେଇଭଳିଆ ଭଗବାନ ଗୋପୀମାନଙ୍କର ବସ ହୋଇକି ରହିଯାଇଛନ୍ତି ତେଣୁ ଏ ଶ୍ଳୋକରେ କୁଷାଣ ଚକ୍ରବର୍ତ୍ତୀ କହୁଛନ୍ତି ଭଗବାନ ତାଙ୍କର ଭକ୍ତ ପାଇଁ ସବୁକିଛି ନିଜର ଐଶ୍ୱର୍ଯ୍ୟକୁ ତ୍ୟାଗ କରିଦେଇଛନ୍ତି ଆମେ ନବମଧ୍ୟରେ ଭଗବାନଙ୍କ ଲୀଳା ରହିଛି ଏଇଠୁ ଯଦି ଦେଖିବା ବିଚାର କରିବା ତାହେଲେ ଦେଖିବା ଭଗବାନଙ୍କର ଆପଣଙ୍କ ଐଶ୍ୱର୍ଯ୍ୟକୁ ଭଗବାନ ତାଙ୍କର ଭକ୍ତମାନଙ୍କ ପାଇଁ ତ୍ୟାଗ କରିଛନ୍ତି କ'ଣ କ'ଣ ସେ ଐଶ୍ୱର୍ଯ୍ୟ ନା ଆତ୍ମାରାମ ଭୂମିକା ଭଗବାନଙ୍କ ପକ୍ଷରେ କ୍ଷୁଦା ନାହିଁ କିନ୍ତୁ ମା ଯଶୋଦା ଯେତେବେଳେ ସେଦିନ ସକାଳେ ପରିଭୋଗ ଗଦି ମନ୍ଦନ କରୁଛନ୍ତି କୃଷ୍ଣ ଉଠିକିରି ଆସିକରି ସଂଧ୍ୟା ଉଠିକିରି ଆସିକରି ଭୂମିକା ସ୍ତନ୍ୟପାପନା କରିଛନ୍ତି ତାଙ୍କୁ କ୍ଷୁଦିତ ବୋଲି ସେ କ୍ରନ୍ଦନ କରୁଛନ୍ତି କ୍ଷୁଦା ତାଙ୍କୁ ଡାକିଛନ୍ତି ତାକୁ କ୍ରନ୍ଦନ କରୁଛନ୍ତି ତେଣୁ ଇଏ ଭଗବାନଙ୍କର ଭକ୍ତ ବୈଶ୍ୟତା ଗୋଟେ ବୈଷୟ ସେ ତାଗ କରିଛନ୍ତି ଆତ୍ମାର ମତ ବି ଭୂମିକା ଏବଂ ପୂର୍ଣ୍ଣ ପ୍ରାଣଙ୍କ ବି ଅଭୁକ୍ତା ଯେତେବେଳେ ମା ବସୁଥିବା କୃଷ୍ଣଙ୍କୁ ସ୍ତନ୍ୟପାନ କରୁଥିଲେ ସେହି ସମୟରେ ଚୁଲିରେ ବସିଥିବା କ୍ଷୀର ଉତ୍ତି କରୁଛି ସେତେବେଳେ ଭଗବାନ କୃଷ୍ଣଙ୍କୁ ସେ ମାଟିରେ ରଖିଦେଇକରି ଚାଲିଯାଇଛନ୍ତି ଚୁଲି ପାଖକୁ ସେ କ୍ଷୀରକୁ ବାହାର କରିବା ପାଇଁ କିନ୍ତୁ ଭଗବାନଙ୍କର ସେଠି ଆସୁଛି ପୂର୍ଣ୍ଣ ପ୍ରାଣଙ୍କ ବି ଅତୃପ୍ତ ଭଗବାନ କହୁଛନ୍ତି ମୁଁ ତୃପ୍ତ ହୋଇନି ସ୍ତନ୍ୟପାନ କରିବାରେ ମୁଁ ତୃପ୍ତ ହୋଇନି ତେଣୁ ଯଦିଓ ସେ ହେଉଛନ୍ତି ପୂର୍ଣ୍ଣ କାମ ତାଙ୍କର କୌଣସି ଅତୃପ୍ତି ନାହିଁ ସେ ହେଉଛନ୍ତି ପୂର୍ଣ୍ଣ ଓଂ ପୂର୍ଣ୍ଣ 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 ବୃତ୍ତି ପୂର୍ଣ୍ଣ ସେ ପୂର୍ଣ୍ଣ ପୂର୍ଣ୍ଣ ବ୍ୟବହାର ସେ ହେଉଛନ୍ତି ପୂର୍ଣ୍ଣ ତାଙ୍କର କୌଣସି ଅପୂର୍ଣ୍ଣତା ନାହିଁ କିନ୍ତୁ ତଥାପି ସେ ତାଙ୍କର ନୃତ୍ୟ ବର୍ଷତା ଦେଖାଉଛନ୍ତି ଅତୃପ୍ତି ଦେଖାଉଛନ୍ତି ତେଣୁ ତାଙ୍କର କ୍ରୋଧ ଆସିଛି ସେ ଯେଉଁ ମାଟି ହାଣ୍ଡିରେ ମା ଯଶୋଦା ଗଦି ମନ୍ଥନ କରୁଥିଲେ ସେ ମାଟି ହାଣ୍ଡିକୁ ଭାଙ୍ଗି ଦେଇଛନ୍ତି ଏଥିରେ ଆମେ ଦେଖୁଛେ ଯଦିଓ ସେ ହେଉଛନ୍ତି ଶୁଦ୍ଧ ସତ୍ୟ ସ୍ତରର ଆମର କ୍ରୋଧ କେତେବେଳେ ଆସୁଛି ନା ରଜ କ୍ରୋଧ ଆସୁଛି ଭଗବତୀ ତାଙ୍କୁ ଭଗବାନ କହିଛନ୍ତି କାମ ଏସ କ୍ରୋଧ ଏସ ରଜଗୁଣ ସମ୍ଭବ କିନ୍ତୁ ଭଗବାନ ଏ ଗୁଣର ଉପରେ ଶୁଦ୍ଧ ସତ୍ୟ ସ୍ତରରେ କିନ୍ତୁ ଶୁଦ୍ଧ ସତ୍ୟ ସ୍ତରରେ ଥିଲେ ବି ଶୁଦ୍ଧ ସତ୍ୟ କି କୋପ ଶୁଦ୍ଧ ସତ୍ୟ ସ୍ତରରେ ଥାଇକି ମଧ୍ୟ ତାଙ୍କର କ୍ରୋଧ ହୋଇଛି ପୁଣି ଦେଖୁଛେ ସ୍ୱରାଜ ରାଖିପାରୁଛନ୍ତି ଚୌକିଣ ଭଗବାନ ଚୋରି କରୁଛନ୍ତି ଯାଇକରି ଶିକାର ଅନ୍ୟକୁ ଯାଇକରି ସେ ଶିକାର ଚୋରି କରି ଖାଉଛନ୍ତି ଲବଣୀ ଖାଉଛନ୍ତି ଯଦିଓ ସେ ହେଉଛନ୍ତି ସ୍ୱରାଜ ରାଖିପାରୁଛନ୍ତି ଯଦିଓ ଲକ୍ଷ୍ମୀ ଜ୍ୱର କାଣ୍ଠ କ'ଣ ଚୋରି କରୁଛି ତାର ଧଣା ନାହିଁ ସେଥିପାଇଁ ଚୋରି କରୁଛି ଆଜିକାଲି କେତେ ଚୋର ହେଇଗଲାଣି ବହୁତ ଲୋକ ମଧ୍ୟ ଅଛନ୍ତି ବହୁତ ଧନଶାଳୀ ମଧ୍ୟ ସେମାନେ ଚୋରି କରୁଛନ୍ତି ସ୍ପେନ୍ ବର୍ଷରେ କୁହାଯାଇଛି ଭାଗବତରେ ଉପନିଷଦରେ ବର୍ଣ୍ଣନା କରାଯାଇଛି ଯେ ଆତ୍ମବାସମ ଇଦମ୍ ବିଶ୍ୱମ ଜାତି ଜଗତ ମହାବୁଦ୍ଧ ପ୍ରଶାସିତ ଧନ ଏବଂ ଆମର ଯେତିକି ଆମର କାର୍ଯ୍ୟ ସେତିକି ଆମ ପାଇଁ ରଖାଯାଇଛି ଆମେ ଯଦି ଅଧିକ ନ ବି ଚାହିଁବା ଯାବତ୍ ଦିଏତେ ଜଗରଂ ତାବତ୍ ସତ୍ୟମି ଦେଇନା ଅଧିକାଂଶ ଯେଉଁ ଅଭିମନ୍ୟର ସତ୍ ତେନ ଦଣ୍ଡ ମରାତି ଆମେ ଯଦି ଆମର ଆଲଟମେଣ୍ଟ ହେଇଛି ଆମର ଏଇ ଘରଟି ଆମକୁ ମିଳିଛି ବା ଏତିକି ଧନ ଆମକୁ ମିଳିଛି ତାଠୁ ଯଦି ଆମେ ଅଧିକ ନେବା ପାଇଁ ଚାହିଁବା ତାହେଲେ ତାକୁ ଚୋର ବୋଲି କହିଲେ ଦାଣ୍ଡ ମରାନ୍ତି ସେ ହେଉଛି ଚୋର ତେଣୁ ସେ ଦାଣ୍ଡରେ ଯୋଗ୍ୟ ଆମେ ଦେଖିବା ବହୁତ ଧନୀ ବ୍ୟକ୍ତି ମଧ୍ୟ ଚୋରି କରୁଛନ୍ତି ବିଭିନ୍ନ ଉପାୟରେ ଭାରତ ବର୍ଷରେ ଦେଖିଲେ କେତେ ସ୍କାଣ୍ଡାଲ ସବୁ ହେଉଛି ଉପର ସ୍କାଣ୍ଡାଲ କେତେ କ'ଣ ସବୁ ହେଉଛି ଯିଏ ଯେତେ ଧନ ପାଇବେ ସେ ସନ୍ତୁଷ୍ଟ ନୁହନ୍ତି ଆହୁରି ଅଧିକରୁ ଅଧିକ ଧନ ଚାହୁଁଛନ୍ତି ଚୋରି କରୁଛନ୍ତି କିନ୍ତୁ ଭଗବାନଙ୍କ ଚୋରି କରିବାର ଆବଶ୍ୟକତା ଅଛି କି ଭଗବାନ ଅଛନ୍ତି ସମସ୍ତ ଲକ୍ଷ୍ମୀ ଲକ୍ଷ୍ମୀ ସହସ୍ର ଶତସାମ ରହସ୍ୟ ନା ଲକ୍ଷ ଲକ୍ଷ ଲକ୍ଷ୍ମୀ ଭଗବାନଙ୍କ ସେବା କରୁଛନ୍ତି ତାଙ୍କ କୌଣସି ଧନର ଆବଶ୍ୟକତା ନାହିଁ ସେ ହେଉଛନ୍ତି ସବୁଠାରୁ ଐଶ୍ୱର୍ଯ୍ୟଶାଳୀ ବ୍ୟକ୍ତି କିନ୍ତୁ ତଥାପି ସେ ଚୋରି କରୁଛନ୍ତି ଇଏ ହେଉଛି ଭଗବାନଙ୍କ ନୃତ୍ୟ ରସଦା ସ୍ୱରାଜ ଲକ୍ଷ୍ମୀ ବ୍ୟକ୍ତି ଚୌଦ୍ରେଣ ପୁଣି ସେହିଭଳି ଭାବରେ ଆମେ ଦେଖିବା ଯଦିଓ ଭଗବାନଙ୍କର କୌଣସି ଭୟ ନାହିଁ ସମସ୍ତେ ଭଗବାନ ଭୟ କରୁଛନ୍ତି ସାକ୍ଷାତ ଭୟ ମଧ୍ୟ ମୃତ୍ୟୁ ମଧ୍ୟ ଭଗବାନ ଭୟ କରୁଛନ୍ତି ମୋର ଭୟ ପାତ ସୂର୍ଯ୍ୟ ମୃତ୍ୟୁ ଭୟ ସମସ୍ତେ ଭଗବାନ ଭୟ କରୁଛନ୍ତି କିନ୍ତୁ ଭଗବାନ କାହାର ଭୟ କରୁଛନ୍ତି ନା ମହାକାଳ ଜମାଦି ଭୟ ଦୋକତି ଭୟ ପରାୟଣ ମା ଦଶଭାଙ୍କର ଦଶକୁ ଦେଖିକିରି ସେ ଭୟ କରି ପଳେଇ ଯାଉଛନ୍ତି ଇଏ ଗୋଟେ ଭଗବାନଙ୍କର ଐଶ୍ୱର୍ଯ୍ୟ ତ୍ୟାଗ କରିଛନ୍ତି ପୁଣି ମନ ଅପ୍ରଜାନ ଦେବୀ ମାତ୍ରା ଭଳାକ୍ରମଣୀୟ ଯଦିଓ ଭଗବାନଙ୍କର ଯେଉଁ ଗତି ରହିଛି ଏତେ ମନର ମନଠାରୁ ମଧ୍ୟ ଅଧିକ ବେଗରେ ଭଗବାନ ଗତି କରିପାରନ୍ତି ମା ଦଶଦା କେମିତି ତାକୁ ଧରିପାରିବେ ଆଉ ପୂର୍ବରୁ ତାଙ୍କ କନ୍ୟା କାଳ ମା ଦଶଦା ତାଙ୍କର ପୁତୁ ପୁତୁର ସଂକ୍ରାନ୍ତରେ ସେ ଯାଇ ପାରୁନାହାନ୍ତି କିନ୍ତୁ ଭଗବାନ ସେ ଧରି ପରାମର୍ଶ କରି କୁହାଯାଇଛି ଯଦିଓ ତାଙ୍କର ଯେଉଁ ଗତି ମନଠାରୁ ମଧ୍ୟ ଅତି ଉନ୍ନତ ଗତି ମନଠାରୁ ମଧ୍ୟ ଅଧିକ ଗତି ତାଙ୍କ ରହିଛି କିନ୍ତୁ ମା ଦଶଦାଙ୍କର ପ୍ରେମରେ ସେ ଖରାପ ହେଉଛନ୍ତି ମାତ୍ର ଭଳାଣୀ ନା ପୁଣି ଆଉ ଦେଖିବା ଗୋଟେ ଐଶ୍ୱର୍ଯ୍ୟ ତ୍ୟାଗ କରିଛନ୍ତି ଯେ ଆନନ୍ଦମୟ ଜଣକି ଦୁଃଖ ରୋଗେଇ ନା ଭଗବାନ ହେଉଛନ୍ତି ଆନନ୍ଦମୟ ସୂର୍ଯ୍ୟମଣ୍ଡଳରେ କେବେ ହେଲେ ଅନ୍ଧକାର ହୋଇପାରିବ ନାହିଁ ସୂର୍ଯ୍ୟରେ କେବେ ହେଲେ ରାତ୍ରି ହୋଇପାରିବନି ଅନ୍ଧକାର ରହିପାରିବନି ସୂର୍ଯ୍ୟ ସବୁବେଳେ ଆନନ୍ଦ ରହିଛି ସେଭଳି ଭଗବାନ ହେଉଛନ୍ତି ଆନନ୍ଦମୟ ସେ କେବେ ହେଲେ ଦୁଃଖ ପାଇପାରିବେ ନାହିଁ କିନ୍ତୁ ଭଗବାନ ଆନନ୍ଦମୟ ବି ଦୁଃଖ ରୋଗନୀୟ ଯଦିଓ ସେ ଆନନ୍ଦରେ ଅଛି ସବୁବେଳେ ତଥାପି ସେ ରୋଦନ କରୁଛନ୍ତି କ୍ରନ୍ଦନ କରୁଛନ୍ତି ଏବଂ ଆଉ ଗୋଟେ ଐଶ୍ୱର୍ଯ୍ୟ ତ୍ୟାଗ କରିଛନ୍ତି କ'ଣ ନା ସର୍ବ ବାପକ୍ରତି ବନ୍ଧନୀୟ ଭକ୍ତବତ୍ସତା ଭଗବାନଙ୍କର ତାଙ୍କର କୌଣସି ସୀମା ନାହିଁ ଭଗବାନ ଅସୀମ କିନ୍ତୁ ମା ଦଶଦା ଯେତେବେଳେ ଜିତ କରିଛନ୍ତି କୃଷ୍ଣ ବନ୍ଧନ କରିବା ପାଇଁ ସେଟା ସେ ବନ୍ଦୀ ହେଇଛନ୍ତି ତେଣୁ ଏହିଭଳି ଭାବରେ ଯେଉଁ ଆଠଟି ଐଶ୍ୱର୍ଯ୍ୟ ଭଗବାନ ତ୍ୟାଗ କରିଛନ୍ତି ସେହି ଐଶ୍ୱର୍ଯ୍ୟ ବିଷୟରେ ବର୍ତ୍ତମାନ କହିଛି ନା ଏମଂ ବିଞ୍ଚୁ ଏହିଭଳି ଭାବରେ ଭଗବାନ ତାଙ୍କର ଭକ୍ତ ପ୍ରତି ଦର୍ଶତା ସ୍ୱୀକାର କରିଛନ୍ତି ଏଭଳି ଭକ୍ତ ଦର୍ଶତା ନୃତ୍ୟ ଦର୍ଶତା ଯାହା ପୂର୍ବଶ୍ୱରେ କୁହାଯାଇଛି ଏହି ନ ଇମଂ ଏଭଳି ଭକ୍ତ ଦର୍ଶତା ଭଗବାନ ଆଉ କାହାକୁ ପ୍ରଦର୍ଶନ କରିନାହାନ୍ତି ବିରିଞ୍ଚୁ ବ୍ରହ୍ମା ଯିଏକି ତାଙ୍କର ପୁତ୍ର ବ୍ରହ୍ମା ହେଉଛନ୍ତି ଭଗବାନଙ୍କର ପୁତ୍ର ସୁଦର୍ଶନ ଚର୍ଚ୍ଚା କହୁଛନ୍ତି ଯେ ଭଗବତ ପ୍ରସାଦ ଅନ୍ୟ ମକ୍ତା ଲଭନ୍ତେ ଇଦନ୍ତୁ ଅତି ଚିତ୍ରମ ଇତି ସ୍ୱରମନ୍ତରୀ ପାଠ ଯେପରି ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି ଏ କଥା ତାଙ୍କର ରୋମାଞ୍ଚ ଦାତ ହେଉଛି କାହିଁକି ନା ଏ ଯେଉଁ ଭଗବାନଙ୍କ ପ୍ରସାଦ ଭଗବତ ପ୍ରସାଦ ଅନ୍ୟ ମକ୍ତା ଲଭନ୍ତେ ଅନ୍ୟ କୌଣସି ମକ୍ତ ପ୍ରାପ୍ତ ହୋଇନାହାନ୍ତି ତେଣୁ ଇଦନ୍ତୁ ଅତି ଚିତ୍ରମିତ ଇଏ ହେଉଛି ଅତି ଅଦ୍ଭୁତ ଭଗବାନଙ୍କର କୃପା ପ୍ରାପ୍ତ ହୋଇଛି ମହାଦେଶଟା ସେଥିପାଇଁ ସୁଖଦେବ ଗୋସ୍ୱାମୀ ଯେତେବେଳେ ଏ କଥାଟି କହୁଛନ୍ତି ଏ ଶୋକଟି ତାଙ୍କୁ ତାଙ୍କର ଶରୀରରେ ରୋମାଞ୍ଚ ଦାତ ହେଉଛି ସେ ରୋମାଞ୍ଚ ନୀତି ମାଭ କ'ଣ କହୁଛନ୍ତି ନା ବିନିଚ ପୁତ୍ର ବିନିଚ ତାଙ୍କ ନିଜ ପୁତ୍ର ବ୍ରହ୍ମା ତାଙ୍କ ନିଜ ପୁତ୍ର ତାକୁ ମଧ୍ୟ ବହୁତ କୃପା କରିଛନ୍ତି ଭଗବାନ ପ୍ରଭୁପାଦ ମହାରାଜ କହୁଛନ୍ତି ଭାଗବତ ପ୍ରଥମ ଶ୍ଳୋକରେ ସେଟା କହିଛି ତେଇନି ବ୍ରହ୍ମ ଉଦାହରଣ କବଳେ ବ୍ରହ୍ମାଙ୍କୁ ପ୍ରଥମେ ସେ ଜ୍ଞାନ ପ୍ରଦାନ କରିଛନ୍ତି ଭଗବାନ ଚାରୋଟି ଶ୍ଳୋକରେ ଭଗବାନ ସମସ୍ତ ଜ୍ଞାନ ପ୍ରଦାନ କରିଛନ୍ତି ବ୍ରହ୍ମାଙ୍କୁ ଯାହାକି ଚତୁଶ୍ରୁତି ଭାଗବତ ବୋଲି କହିଯାଉଛି ସେହି ଚାରୋଟି ଶ୍ଳୋକର ଯେତେ ବିସ୍ତାର ହେଉଛି ଏହି ଭାଗବତର 18,000 ଶ୍ଳୋକରେ ତାକୁ ବିସ୍ତାର କରାଯାଇଛି ସେ ଚାରୋଟି ଶ୍ଳୋକ ଏବଂ ବିଶ୍ୱନାଥ ଚତୁର୍ଥ ତାକୁ ମଧ୍ୟ କହୁଛନ୍ତି ଯେ ଆଦିଦେବ ଜଗତାଙ୍କର ଗୁରୁ ବ୍ରହ୍ମା ମାନେ ହେଉଛନ୍ତି ଆଦିତେ ଶ୍ରେଷ୍ଠ ଗୁରୁ ଜଗତ ଜଗତର ସେ ହେଉଛନ୍ତି ମୂଳ ଗୁରୁ ଭଗବାନଙ୍କର ସେ ଜ୍ଞାନ ପାଇଛନ୍ତି ଭଗବାନ କୃପା କରିପାରିଛନ୍ତି ସେଥିପାଇଁ ସେ ଆଦି ଗୁରୁ ହେଇଛନ୍ତି ସେ ବିରିଞ୍ଚ ବିରିଞ୍ଚି ଗୋଟେ ଆହୁରି ଉନ୍ନତ ସ୍ତର ହେଉଛନ୍ତି ଭବ ଶିବଜୀ ଶିବଜୀ ହେଉଛନ୍ତି କ'ଣ କହିଲେ ନା ଭବ ସ୍ୱାତ୍ମା ସ୍ୱାତ୍ମା ଶିବଜୀ ହେଉଛନ୍ତି କିଏ ନା ବିଷ୍ଣୁଙ୍କର ଯେଉଁ ତମଗୁଣର ଅବତାର ହେଉଛନ୍ତି ଶିବଜୀ କିରଣ ଯଥା କରିବି କାରଣ ବିଶେଷ ଯୋଗା ବ୍ରହ୍ମାଙ୍କର ଶିବଙ୍କର ଆହୁରି ଅଧିକ ପାଞ୍ଚଟି ଗୁଣ ହେଉଛନ୍ତି ଅର୍ଥାଂଶ ବର୍ଣ୍ଣନା କରାଯାଇଛି ଯଦିଓ ବ୍ରହ୍ମାଙ୍କର ପୁତ୍ର ହେଉଛନ୍ତି ଶିବଜୀ କିନ୍ତୁ ସେଟା ବି ଶିବଜୀଙ୍କର ଶକ୍ତି ବ୍ରହ୍ମାଙ୍କଠାରୁ ଅଧିକ ଆହୁରି ପାଞ୍ଚଟି ଅଧିକ ଗୁଣ ରହିଛି ବ୍ରହ୍ମାଙ୍କର ପଚାଶଟି ପର୍ଯ୍ୟନ୍ତ ଗୁଣ ରହିଛି ଶିବଙ୍କର ଆହୁରି ପାଞ୍ଚଟି ଅଧିକ ଗୁଣ ରହିଛି ଏବଂ ଶିବଜୀଙ୍କୁ ମଧ୍ୟ ଭାଗବତ ଦ୍ୱାଦଶ ସ୍କନ୍ଧ ତେର ଅଧ୍ୟାୟରେ ସୁଖ ଗୋସ୍ୱାମୀ ଏହି ଭାଗବତଙ୍କୁ ସମାପ୍ତ କରିବାକୁ ଯାଉଛନ୍ତି ସେତେବେଳେ ସେ ଶିବଜୀଙ୍କ ପ୍ରଶଂସା କରିଛନ୍ତି ବୈଷ୍ଣବାନ ଯଥା ଶମ୍ଭୁ ସେ କହୁଛନ୍ତି ନିମ୍ନମାନ ଯଥା ଗଙ୍ଗା ନଦୀମାନଙ୍କୁ ଶ୍ରେଷ୍ଠ କିଏ ନା ଗଙ୍ଗା ଦେବାମାନଙ୍କୁ ଅଚ୍ୟୁତ ଯଥା ଦେବତାମାନଙ୍କୁ ଶ୍ରେଷ୍ଠ ହେଉଛନ୍ତି ସ୍ୱୟଂ ଭଗବାନ ଅଚ୍ୟୁତ ଏବଂ ବୈଷ୍ଣବମାନଙ୍କ ଯଥା ଶମ୍ଭୁ ଯେତେ ବୈଷ୍ଣବ ଅଛନ୍ତି ଯେତେ ବିଷ୍ଣୁ ଭକ୍ତ ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଶମ୍ଭୁ ଶିବଜୀ ଏବଂ ପୁରାଣ ଇଦମ୍ କଥା ଯେତେ ପୁରାଣ ଅଛନ୍ତି ମୁଖ୍ୟ ଅଠରଟି ପୁରାଣ ରହିଛନ୍ତି କିନ୍ତୁ ସେହି ପୁରାଣ ଭିତରେ ଶ୍ରେଷ୍ଠ ପୁରାଣ ହେଉଛନ୍ତି ଇଦମ୍ କହିଲେ ଭାଗବତମ୍ ପୁରାଣ ଶ୍ରୀମଦ୍ ଭାଗବତମ୍ ପୁରାଣ ଅମଳମ୍ ଯେତେ ବୈଷ୍ଣବମାନ ପ୍ରିୟ ଏବଂ ଭାଗବତ ପୁରାଣ ହେଉଛନ୍ତି ଶ୍ରେଷ୍ଠ ପୁରାଣ ତେଣୁ ଶିବଜୀ ବ୍ରହ୍ମାଣ୍ଡରେ ମଧ୍ୟ ଅଧିକ ଉନ୍ନତ ସ୍ତରରେ ଅଛନ୍ତି ସେ ମଧ୍ୟ ଭଗବାନଙ୍କ କୃପା ପ୍ରାପ୍ତ ହୋଇଛନ୍ତି ଯେତେ ସ୍ୱୟଂ ଭଗବାନ ଭଗବାନ କୃପା ମଧ୍ୟ ସେ ପ୍ରାପ୍ତ ହୋଇଛନ୍ତି ଯେଉଁଥିପାଇଁ ଚାରୋଟି ସମ୍ପ୍ରଦାୟ ରହିଛି ତା ଦେହରେ ଏ ତିନି ଜଣ ହେଉଛନ୍ତି ଚାରି ଜଣ ଅଛନ୍ତି ଯେଉଁ ତାଙ୍କ ଭିତରୁ ତିନି ସମ୍ପ୍ରଦାୟ ବିଷୟ ମଧ୍ୟ କୁହାଯାଉଛି ବ୍ରହ୍ମ ସମ୍ପ୍ରଦାୟ ଆମର ହେଉଛି ବ୍ରହ୍ମ ସମ୍ପ୍ରଦାୟ ବ୍ରହ୍ମ ମାଧ୍ୟମ ଗୌଡ଼ ସମ୍ପ୍ରଦାୟ ଶିବଜୀଙ୍କଠାରୁ ଗୋଟେ ସମ୍ପ୍ରଦାୟ ଅଛି ସେ ହେଉଛନ୍ତି ରୁଦ୍ର ସମ୍ପ୍ରଦାୟ ଏବଂ ଶିବଜୀଙ୍କଠାରୁ ଏମାନେ ହେଉଛନ୍ତି କ'ଣ ନା ଏମାନେ ହେଉଛନ୍ତି ଲକ୍ଷ୍ମୀଦେବୀ ଶ୍ରୀ ରତି ଅମ୍ବସ୍ୟା ଲକ୍ଷ୍ମୀଦେବୀ ହେଉଛନ୍ତି ଭଗବାନଙ୍କର ଦକ୍ଷିଣ ସ୍ତରରେ ବାସ କରୁଛନ୍ତି ଭଗବାନଙ୍କ ସବୁବେଳେ ପାଦସେବା କରୁଛନ୍ତି ଲକ୍ଷ୍ମୀ ତେଣୁ ସେ ବିଶ୍ୱନାଥ ଚତୁର୍ଥ କହୁଛନ୍ତି ଯେ ସଖ୍ୟ ଭକ୍ତି ରସବତ୍ତା ଦାସାଭ୍ୟାମ ତାଭ୍ୟାମ ଉତ୍କର୍ଷ ରତ୍ୟ ବ୍ରହ୍ମା ଏବଂ ଶିବଜୀ ଏମାନେ ଭଗବାନଙ୍କ ଦାସୀ ଭକ୍ତ କିନ୍ତୁ ଆଙ୍କଠାରୁ ଉନ୍ନତ ହେଉଛନ୍ତି ଶ୍ରୀ ବା ଲକ୍ଷ୍ମୀଦେବୀ ଲକ୍ଷ୍ମୀଦେବୀଙ୍କ ମଧ୍ୟ ସମ୍ପ୍ରଦାୟ ଆସୁଛନ୍ତି ଶ୍ରୀ ସମ୍ପ୍ରଦାୟ ବୈଦିକରେ ତାଙ୍କର ଆଚାର୍ଯ୍ୟ ହେଉଛନ୍ତି ରାମାନୁଜ ଆଚାର୍ଯ୍ୟ ତେଣୁ ଏଇ ଲକ୍ଷ୍ମୀଦେବୀ ଯିଏ ଭଗବାନଙ୍କର ସବୁବେଳେ ସେବା କରୁଛନ୍ତି ପାଦ ସେବା କରୁଛନ୍ତି ଯଦିଓ ଲକ୍ଷ୍ମୀଦେବୀ ଭଗବାନ ତାଙ୍କ ବକ୍ତସ୍ଥଳରେ ସ୍ଥାନ ଦେଇଛନ୍ତି କିନ୍ତୁ ତଥାପି ସେ ଭଗବାନଙ୍କର ସବୁବେଳେ ପାଦ ସେବା କରୁଛନ୍ତି କିନ୍ତୁ ସେମାନେ ମଧ୍ୟ ଏଇ ଯେଉଁ ଯଶୋଦା ମା ଯେଉଁ କୃପା ପ୍ରାପ୍ତ ହୋଇଥିଲେ ସେ କୃପା ଏମାନଙ୍କୁ ପ୍ରାପ୍ତ ହୋଇନାହାନ୍ତି ଲକ୍ଷ୍ମୀଦେବୀ ତାର ବିସ୍ତାର ହେଉଛନ୍ତି 16,108 ରାଣୀ ଦ୍ୱାରକାରେ ଭଗବାନ ଯେଉଁ ବିବାହ କରିଛନ୍ତି 16,108 ରାଣୀ ସେ 108 ରାଣୀ 16,108 ରାଣୀ ସେମାନେ ହେଉଛନ୍ତି ସମସ୍ତ ଲକ୍ଷ୍ମୀ ଧନ୍ୟ ଲକ୍ଷ୍ମୀ ସେମାନେ ସମସ୍ତେ ଏବଂ ଯଦିଓ ତାଙ୍କର ଭଗବାନ ସମସ୍ତଙ୍କ ପାଇଁ ଗୋଟେ ଗୋଟେ ରାଜପ୍ରସାଦ ତିଆରି କରିଛନ୍ତି ରାଣୀଙ୍କର ମହଲ ତିଆରି କରିଛନ୍ତି ଗୋଟେ ଗୋଟେ ମହଲ ତିଆରି କରିଛନ୍ତି ବହୁତ ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ କରାଯାଇଛି ଗୋଟେ ଗୋଟେ ମହଲ ପ୍ରତି ରାଣୀଙ୍କ ପାଇଁ ଗୋଟେ ଗୋଟେ ମହଲ ତିଆରି କରାଯାଇଛି ଏବଂ ସେ ମହଲରେ ସମସ୍ତ ପ୍ରକାର ଐଶ୍ୱର୍ଯ୍ୟ ରହିଛି ଦାସ ଦାସୀମାନେ ମଧ୍ୟ ରହିଛନ୍ତି କିନ୍ତୁ ଭଗବାନଙ୍କର ସେବା ସେମାନେ ନିଜେ କରୁଛନ୍ତି ରୁକ୍ମିଣୀଙ୍କୁ ଆରମ୍ଭ କରି ସତ୍ୟଭାମା ଯେତେ ଭଗବାନଙ୍କର ରାଣୀମାନେ ଅଛନ୍ତି ସମସ୍ତେ ଭଗବାନଙ୍କର ସେବା ନିଜେ କରୁଛନ୍ତି ଯେହେତୁ ତାଙ୍କର ଅନେକ ଦାସ ଦାସୀ ଅଛନ୍ତି କିନ୍ତୁ ସମସ୍ତେ ତାଙ୍କର ସେବା କରୁଛନ୍ତି କୃଷ୍ଣଙ୍କର। କିନ୍ତୁ ଏତେ ସେବା କଲେ ମଧ୍ୟ ଭଗବାନ ତାଙ୍କ ଉପରେ ପ୍ରୀତ ହେଇପାରୁନାହାନ୍ତି। ସେ ସବୁବେଳେ ଯେତେବେଳେ ଭଗବାନ ସ୍ନାନ କରୁଛନ୍ତି ବା କେତେବେଳେ ଚିନ୍ତା କରୁଛନ୍ତି ସେତେବେଳେ ସେ ଗୋପୀ ଗୋପୀ ଏଇଭଳିଆ କହୁଛନ୍ତି ବା ରାଧା ରାଧା ଏଇଭଳିଆ କହୁଛନ୍ତି। ତେଣୁ ଲକ୍ଷ୍ମୀ ତାଙ୍କର ମହିଷୀମାନେ ଅଛନ୍ତି, ତାଙ୍କ ରାଣୀମାନେ ଅଛନ୍ତି, ଆମେ ତ ଏତେ ସେବା କରୁଛେ କୃଷ୍ଣଙ୍କର, କିନ୍ତୁ କୃଷ୍ଣ ଆମ ନାଁ ନେଉନାହାନ୍ତି। ତାପରେ ଗୋପୀଙ୍କର ନାଁ ନେଉଛନ୍ତି, ରାଧାଙ୍କର ନାଁ ନେଉଛନ୍ତି। ବୃନ୍ଦାବନରେ ମାତ୍ର 11 ବର୍ଷ ଭଗବାନ ଥିଲେ, ଆଉ 129 ବର୍ଷରୁ ଆହୁରି ଯେଉଁ 18 ବର୍ଷ ରହିଥିଲେ ମଥୁରାରେ, ଏବଂ 100 ବର୍ଷରୁ ଉର୍ଦ୍ଧ ଭଗବାନ ଦ୍ୱାରକାରେ ରହିଛନ୍ତି। ଏତେ ବର୍ଷ କାଳ ଲକ୍ଷ୍ମୀଦେବୀ ଲକ୍ଷ୍ମୀମାନେ ସେଠି ସେବା କରିଛନ୍ତି, କିନ୍ତୁ ମାତ୍ର 11 ବର୍ଷ ଗୋପୀମାନେ କ'ଣ ସେବା କରିଥିଲେ କୃଷ୍ଣ ତାଙ୍କୁ ବୁଲିପାରୁନାହାନ୍ତି। ସବୁବେଳେ ଗୋପୀ ଗୋପୀ ବୋଲି ଚିନ୍ତା କରୁଛନ୍ତି, ରାଧା ରାଧା ବୋଲି କହୁଛନ୍ତି। ତେଣୁ ରାଣୀମାନେ ମା ରୋହିଣୀ ପଚାରୁଛନ୍ତି, ବୃନ୍ଦାବନରେ ରୋହିଣୀ ଥିଲେ, ଦେବକୀ ମାତାରାଣୀ ନଥିଲେ, ଦେବକୀ ମାତାରାଣୀ ବନ୍ଧେଇକି ରହିଥିଲେ ମଥୁରାରେ, ସେ ବୃନ୍ଦାବନ ଯାଇପାରିନାହାନ୍ତି। ତେଣୁ ମାତା ରୋହିଣୀ ସେ ପଚାରୁଛନ୍ତି ରାଣୀମାନେ 16,000 ରାଣୀ ଯେ ଗୋପୀମାନେ ବିଶେଷ ଭାବେ ରାଧାରାଣୀ କୃଷ୍ଣଙ୍କର କି ସେବା କରିଛନ୍ତି ଯେ କୃଷ୍ଣ ତାଙ୍କୁ ବୁଲିପାରୁନାହାନ୍ତି, ଆଜି ପର୍ଯ୍ୟନ୍ତ ବୁଲିପାରୁନାହାନ୍ତି। ତେଣୁ ମା ରୋହିଣୀ ମାତା ସେ ସବୁ ଭଗବାନଙ୍କ ବୃନ୍ଦାବନ ଲୀଳା ଦ୍ୱାରକାରେ ଗୋଟେ ସଭାଗୃହରେ ବିରାଟ ସଭାଗୃହରେ କହୁଛନ୍ତି, କୃଷ୍ଣଙ୍କର ଯେଉଁ ବୃନ୍ଦାବନ ଲୀଳା ସେ ବର୍ଣ୍ଣନା କରୁଛନ୍ତି। 16,108 ପ୍ରାଣୀ ବସିଛନ୍ତି ଏବଂ ଭଗବାନଙ୍କ କଥା ଯେତେବେଳେ କହୁଛନ୍ତି, ମା ଜାଣିଛନ୍ତି ରୋହିଣୀ ମା ଯେ ଭଗବାନ ଏବଂ ଭଗବାନ କଥା ଭିତରେ କୌଣସି ତଫାତ ନାହିଁ, ନାମ ନାମ ଅଭିନ୍ନ, ଭଗବାନ ଏବଂ ଭଗବାନ ନାମ ଭିତରେ କୌଣସି ତଫାତ ନାହିଁ। ତେଣୁ ଭଗବାନ କହିଛନ୍ତି ନାମ ତିଷ୍ଠାମି ବୈକୁଣ୍ଠେ ଯୋଗିନାମ ଦେଣ ମଦ୍ଭକ୍ତା ତତ୍ର ଗାଣି ତତ୍ର ତିଷ୍ଠାମି ନାରଦ, ମୋର ଭକ୍ତ ଯେମିତି ଗାନ କରନ୍ତି ମୁଁ ସେଇଠି ଥାଏ, ମୁଁ ବୈକୁଣ୍ଠରେ ନଥାଏ ବା ଯୋଗିମାନ ହୃଦୟ ନଥାଏ। ତେଣୁ ମା କହିଲେ ରୋହିଣୀ ମା କହିଲେ ବର୍ତ୍ତମାନ ଯଦି କୃଷ୍ଣଙ୍କ କଥା କହିବି ଏହା ଯେଉଁ ବର୍ଣ୍ଣନା କରିବି ବୃନ୍ଦାବନ ଲୀଳା ତାହେଲେ କୃଷ୍ଣ ଆସି ପହଞ୍ଚିଯିବେ, ତେଣୁ ମୁଁ ସେ ନ ଆସିବା ପାଇଁ ବ୍ୟବସ୍ଥା କର। ତେଣୁ ଗେଟ୍ ପାଖରେ ସୁଭଦ୍ରା ମା ଠିଆ ହେଲେ, କାରଣ ଅନ୍ୟମାନେ ରାଣୀମାନେ ଚାହିଁଲେ ସେ କଥା ଶୁଣିବା ପାଇଁ, ସୁଭଦ୍ରାଙ୍କ ଯେତେ ଇଚ୍ଛା ଅଛି ଶୁଣିବା ପାଇଁ, କିନ୍ତୁ ସେ ଯେତେବେଳେ ଅନ୍ୟମାନେ ତାକୁ ଅନୁରୋଧ କରୁଛନ୍ତି ସେଥିପାଇଁ ସେ ଗେଟ୍ ପାଖରେ ଠିଆ ହେଇଛନ୍ତି, ହାତ ଦେଇକି ଠିଆ ହେଇଛନ୍ତି କି କୃଷ୍ଣ ଭଗବାନ ନ ଆସିବେ, କୃଷ୍ଣ ଭଗବାନ ତ କିଏ ଅଟକି ପାରିବେନି ନା, କିନ୍ତୁ ଭଉଣୀ ହିସାବରେ ସେ ତାକୁ ଅଟକି ପାରିବେ। ତେଣୁ ଯଦି ସେ ଶୁଣୁଛନ୍ତି ସେଠି ରହିଛନ୍ତି ପରା ଦେଉଛନ୍ତି, କିନ୍ତୁ ରୋହିଣୀ ମା ଭଗବାନ କୃଷ୍ଣଙ୍କର ଯେଉଁ ବୃନ୍ଦାବନ ଗୁଡ଼ା ସବୁ ବର୍ଣ୍ଣନା କରୁଛନ୍ତି ସେସବୁ ଶ୍ରବଣ କରୁଛନ୍ତି, ମା ସୁଭଦ୍ରା ଶ୍ରବଣ କରୁଛନ୍ତି। ତେଣୁ ସେ ଶୁଣି ଶୁଣି ସେ ମଧ୍ୟ ତାଙ୍କର ଅଷ୍ଟଶାସ୍ତ୍ର ବିକାର ଆସିଯାଇଛି ଏବଂ ଭଗବାନ କଥା ଯେତେବେଳେ ବର୍ଣ୍ଣନା କରାଯାଉଛି ସେତେବେଳେ କୃଷ୍ଣ ବଳରାମ ମଧ୍ୟ ଆସି ପହଞ୍ଚି ଯାଇଛନ୍ତି ସେଇଠି। ତେଣୁ କୃଷ୍ଣ ଦେଖୁଛନ୍ତି ଜଗନ୍ନାଥ ବଳଦେବ ସୁଭଦ୍ରା, ସେଇଭଳି ଭାବରେ ଗୋଟେ ଗୋଟେ ଜଗନ୍ନାଥ କୃଷ୍ଣ ଏବଂ ଗୋଟେ ଗୋଟେ ବଳରାମ ଠିଆ ହେଇଛି ସେ କଥା ଶୁଣୁଛନ୍ତି, ତାଙ୍କର ବୃନ୍ଦାବନ ଲୀଳା ସବୁ ଶ୍ରବଣ କରୁଛନ୍ତି। ଶୁଣି ଶୁଣିକି ତାଙ୍କର ଏଇ ଦୁଃଖ ହେଇଯାଇଛି, ଅଷ୍ଟଶାସ୍ତ୍ର ବିକାର ମହାଭାବ ପ୍ରକାଶ କୁହାଯାଉଛି, ଏ ରୂପ ହେଉଛି ଭଗବାନଙ୍କର ମହାଭାବ ପ୍ରକାଶ ରୂପ। ତେଣୁ ଏହି ରୂପକୁ ନାରଦମାନେ ଦେଖିଦେଇଛନ୍ତି, ତେଣୁ ନାରଦ ଦେଖିଦେଇଛନ୍ତି, ନାରଦମାନେ ସେ ତ ଅଧିକା ସମୟରେ ଯାଆନ୍ତି ତାକୁ ଭଗବାନ ଦର୍ଶନ କରିବା ପାଇଁ, ତେଣୁ କୃଷ୍ଣ ବଳରାମ ଏବଂ ସୁଭଦ୍ରା ସେମାନେ ନିଜ ରୂପକୁ ଫେରି ଆସୁଛନ୍ତି, ନିଜ ଏହି ରୂପକୁ ଜଗନ୍ନାଥ ବଳଦେବ ସୁଭଦ୍ରା ରୂପକୁ ସଂଗୋପନ କରିଦେଇଛନ୍ତି। କିନ୍ତୁ ନାରଦମାନେ ଯେତେବେଳେ ଦେଖିଲେ ଭଗବାନଙ୍କ ଏହି ରୂପକୁ ସେତେବେଳେ ସେ ଅତି ରୋମାଞ୍ଚିତ ହେଇଯାଇଛନ୍ତି, ତେଣୁ ସେ ଭଗବାନ ପ୍ରାର୍ଥନା କରିଛନ୍ତି ଆପଣଙ୍କର ଏହି ରୂପ ଯେମିତି ମନୁଷ୍ୟମାନେ ପୂଜା କରିବେ, ତେଣୁକରି ଭଗବାନ ଜଗନ୍ନାଥ ବଳଦେବ ସୁଭଦ୍ରା ଉପରେ ପୂଜି କରୁଛନ୍ତି। ଆସନ୍ତା ଯେଉଁ 2 ତାରିଖ ଆସିବ, ଯେଉଁ 2 ତାରିଖ ଯେଉଁ ସ୍ନାନ କଲାଣି ସେଇଦିନ ଭଗବାନଙ୍କର ଏହି ରୂପଟି ହେଇଥିଲା, ଏହି ଆବିର୍ଭାବ ହୋଇଥିଲା, ସେଥିପାଇଁ ତାଙ୍କର ଆବିର୍ଭାବ ପ୍ରତି ପାଳନ କରାଯାଉଛି ଏହି ସ୍ନାନ କୁଣ୍ଡୀ। ତେଣୁ ଏହିଭଳି ଭାବରେ ଲକ୍ଷ୍ମୀଦେବୀ ମଧ୍ୟ ଲକ୍ଷ୍ମୀମାନେ କୃଷ୍ଣଙ୍କୁ ଏତେ ସେବା କଲେ ମଧ୍ୟ ସେ कृतज्ञता अभिमान भावे प्रीति रही भगवान प्रति से प्रति लक्ष्मी भगवान कृपा से प्राप्त हो पार तेणु से कहते नियमन गरीजो न हव नीति अंग संशय प्रसाद लेधीरे गोपी जगत विमुक्त प्रसाद जो भगवान कृपा प्राप्त हेले गोपी का जशोदा प्राप्त हेले ये कृपा अन्य मन की प्राप्त हुई ना तुझे नौ शब्द तीन तर व्यवहार करम गिरीजो न हव न श्री तीन तर अर्थ हो प्रभुपाद महाराज कहते विश्वनाथ चौपाठ कहते न लेबिरे न लेबिरे न लेबिरे कहीं प्राप्त ही ना ब्रह्मा प्राप्त ही करना शिवजी प्राप्त ही करना लक्ष्मी जी मैं प्राप्त ही नहीं तीन तर न शब्द व्यवहार कर नियम गिरीचो न प्रभु न श्री तीन तर जो कह जाए तार गुरुत्व आरोप करवाई पूर्व अध्याय परीक्षित महाराज भगवान अद्भुत लीला सब श्रवण कले मनोहर लीला सब भारत गीत सब श्रवण कले तेरु से आश्चर्य पचारे नंद की मकर ब्रह्मण श्रेय एवं महोदय जशोदा च महाभागा कपू जस्य स्तनम हरि नंद महाराज की सौभाग्य की सब श्रेय कार्य करते पूर्व जन्म जोपाई से पिता भी कृष्ण पिता जशोदा मत महाभाग्यवती से स्तन को पालन कर कृष्ण से मत कौन सब पुण्य कार्य करते प्रश्न जो पचार परीक्षित महाराज प्रश्न उत्तर से बोले क्वेश्चन कहते ये नंद एवं जशोदा पूर्व जन्म से थे धरा एवं द्रोण बसु द्रोण बसु थे पति थे सी बहुत वर्ष ब्रह्मा को प्रार्थना कला तपस्या कला ब्रह्मा तक आशीर्वाद देते जे तमें तुम कृष्ण तुम पुत्र आशीर्वाद किंतु जदिओ से कथा कही प्रकृत में ठीक नुहे तीन थर से कहते नीमो न प्रभु न श्री ब्रह्मा कथा कौन कह शिवजी मत पुत्र प्राप्त होना ब्रह्म कौन आशीर्वाद देवे धरा द्रोण को भगवान तक पुत्र आसवे ब्रह्मा निजे से पुत्र प्राप्त हो पारना तेणु सी कौन बल देवे बल प्रदान करेंगे अन्य मान से परीक्षित महाराज प्रश्न उत्तर देते सुबोध गोस्वामी अष्टम अध्याय पूर्व अध्याय से वर्तमान कहते सीटा जो मुझे कही प्रकृत तत्व नुह द्रोण एवं धरा द्वारा आसते से गोटे एक अंश आसते नंद एवं दशोदा शरीर से आश्रय नहीं प्रकृत नंद एवं दशोदा होती भगवान का नित्य भक्त नित्य माता नित्य पिता तेणु नंद एवं दशोदा जो कृपा प्राप्त होती से कृपा आउ भी प्राप्त ही ना न लेगे न लेगे न लेगे तीन थर कौन सत्य कर तीन थर से भाव कौन तेणु प्रसाद जो भगवान कृपा प्रसाद प्रसाद से भगवान कृपा हम जो अन्न प्रसाद से मतलब भगवान कृपा भागवत कहते भगवदगीत भगवान कहते जे प्रसाद सर्वदुखा हानिश बजाते प्रसन्न चेत सभी आसु बुद्धि प्रतिष्ठते भगवान अन्न प्रसाद हूँ कृपाधन प्राप्त होती कौन हम ना प्रसाद सर्व दुख हानिग्रस्त पदार्थ आम जो सब दुख रोचे सर्व दुख नाम जिते प्रकार दुख अच्छी जन्म मृत्यु जरा व्याधि ये विशेष कौन ये दुख दोषान दर्शन प्रकृत जो मैंने ज्ञानी व्यक्ति से जानती भौतिक जगत हो जन्म मृत्यु जरा व्याधि यही भाव दुख रही अनुदर्शन सब चिंता करेंगे ज्ञानी व्यक्ति दुखान दर्शन तेनाली समस्त दुख हानि समस्त दुख नष्ट जो मैंने भगवान प्रसाद प्राप्त हो प्रसाद सर्व दुख नाम हानि खाली से दुख हानि दुख चारित नुह ସେମାନେ ପ୍ରସନ୍ନ ଚେତସଲି ଆସୁ, ସେମାନେ ପ୍ରସନ୍ନ ହେବେ। ଯେଉଁମାନେ ବ୍ରହ୍ମପୁତ୍ର ସ୍ତରକୁ ଯାଉଛନ୍ତି ସେମାନେ ପ୍ରସନ୍ନ ଚିତ ହେଉଛନ୍ତି, ଯେଉଁମାନେ ବ୍ରହ୍ମପୁତ୍ର ସ୍ତରକୁ ଯାଉନାହାନ୍ତି ସେମାନଙ୍କର ସୂଚନା ଏବଂ ଆକାଂକ୍ଷା ରହୁଛି। ବ୍ରହ୍ମପୁତ୍ର ପ୍ରସନ୍ନାତ୍ମା ନ ଶୋଚନ୍ତି ନ କାଙ୍କ୍ଷତି। ସୂଚନା କ'ଣ ପାଇଁ ହେଉଛି ନା ଆମର ଯାହା ଅଛି ଯଦି କିଛି ଚାଲିଗଲା ମୂଲ୍ୟବାନ ଜିନିଷ ସେଥିପାଇଁ ଆମର ସୂଚନା ହେଉଛି। ଆକାଂକ୍ଷା କ'ଣ ପାଇଁ ନା ଯେଉଁ ଜିନିଷ ନାହିଁ ତା ପାଇଁ ଆକାଂକ୍ଷା, କିନ୍ତୁ ଯେଉଁମାନେ ତ୍ରିଗୁଣ ଭିତରେ ରହିଛନ୍ତି ତାଙ୍କର ବି ସୂଚନା ଆକାଂକ୍ଷା ରହିଛି। କିନ୍ତୁ ଯେଉଁମାନେ ତ୍ରିଗୁଣରୁ ଉର୍ଦ୍ଧକୁ ଯାଉଛନ୍ତି ବ୍ରହ୍ମପୁତ୍ର ସ୍ତରରେ ଯାଉଛନ୍ତି ତାଙ୍କର ବି ସୂଚନା ଆକାଂକ୍ଷା ରହୁ, ସେମାନେ ପ୍ରସନ୍ନ ବ୍ରହ୍ମପୁତ୍ର ପ୍ରସନ୍ନ ଆତ୍ମା, ସେମାନେ ପ୍ରସନ୍ନ ଆତ୍ମା। ତେଣୁ ଯେଉଁମାନେ ଭଗବାନଙ୍କ କୃପା ପ୍ରାପ୍ତ ହେଉଛନ୍ତି ସେମାନେ ମଧ୍ୟ ପ୍ରସନ୍ନ ଚେତସ ହେଇଥିଲେ, ପ୍ରସନ୍ନ ଆତ୍ମା ହେଇଥିଲେ। ପ୍ରସନ୍ନ ଚେତସ ଆଶୁ ବୁଦ୍ଧି କରିଥିଲେ, ଖୁବ୍ ଶୀଘ୍ର ତାଙ୍କର ବୁଦ୍ଧି ଠିକ ପ୍ରକୃତ ବୁଦ୍ଧି ସେମାନେ ପ୍ରାପ୍ତ ହେବେ, କର୍ଯ୍ୟପ୍ରତିଷ୍ଠା ଯେଉଁ ବୁଦ୍ଧି ଦ୍ୱାରା ସେମାନେ ଭଗବାନଙ୍କୁ ଜାଣିପାରିବେ। ଏବଂ ଭଗବତ ଆନ୍ଧିରେ ଭଗବାନ କହୁଛନ୍ତି ମୁଁ ତମକୁ ସବୁ ଜ୍ଞାନ ପ୍ରଦାନ କଲି, ତମେ ଯଦି ଏହି ଅନୁସାରେ କାର୍ଯ୍ୟ ନ କରିବ, ଯଦି ଏହି ଅନୁସାରେ କାର୍ଯ୍ୟ କରିବ ତାହେଲେ ମତ୍ଚିତ ସର୍ବଦୁର୍ଗାଣୀ ମତ୍ ପ୍ରସାଦ ନିଶ୍ଚେଷୀ, ମୋର ପ୍ରସାଦ ମୋର କୃପା ପ୍ରାପ୍ତ ହେବ। ଏ ଭଗବତ ଗୀତାକୁ ଯେଉଁମାନେ ଶ୍ରବଣ କରିବେ, ଯେଉଁମାନେ ସ୍ମରଣ କରିବେ, ଭଗବାନଙ୍କ କୃପା ବିଷୟରେ ସ୍ମରଣ କରିବେ, ଭଗବାନ ପିଲା ବିଷୟରେ ଶ୍ରବଣ କରିବେ, ମତ୍ଚିତ ତାଙ୍କ ଚିତ୍ତରେ ଏଇ ଭଗବାନ ହିଁ ରହୁଛନ୍ତି ମର୍ଜିତ। ତେଣୁ ସେମାନେ ସର୍ବଦୁର୍ଗାଣୀ, ଯେତେ ପ୍ରକାର ଦୁଃଖ ରହିଛି ବା ବିପଦ ରହିଛି ସର୍ବଦୁର୍ଗାଣୀ ମତ୍ ପ୍ରସାଦ କରିଶେଷୀ, ଭଗବାନ କୃପା କର୍ତ୍ତ ହେବାକୁ ସେମାନେ ସମସ୍ତ ବିପଦରୁ ମୁକ୍ତ ହୋଇପାରିବେ। କିନ୍ତୁ ଯଦି ଆମେ ଭଗବାନଙ୍କ ଶ୍ରବଣ ନ କରିବା କ'ଣ ହେବ, ଅତ୍ୟେତ ଅହଙ୍କାର ନ ଶୋଷୀ ବିନାଶୀ, ଯଦି ଅହଙ୍କାର ବଶତଃ କାହିଁକି ଆମେ ଶୁଣୁନେ ଭଗବାନ କଥା, ଭଗବାନ କହୁଛନ୍ତି ଅନୁଭୂତ ବିନା ଯଦି ମୋତେ ଟିକେ ଫଳ ଟିକେ ଦିଅ, ନହେଲେ ପାଣି ଟିକେ ଦିଅ, ନହେଲେ ଗୋଟେ ଫୁଲଟେ ଦିଅ, ପତ୍ର ପୁଷ୍ପ କହେ, କିନ୍ତୁ ଆମେ ଶୁଣୁନେ କାହିଁକି ଅହଙ୍କାର, ଆମେ କାହିଁକି ଦେବା, ଆମେ ନିଜେ ଗ୍ରହଣ କରିବା, ଆମେ ନିଜେ ଉପଭୋଗ କରିବା। ଏଇଭଳି ଭାବେ ଅହଙ୍କାର ବଶତଃ ଆମେ ଭଗବାନ ପ୍ରଦାନ କରୁନି, ଭଗବାନ କଥା ଶ୍ରବଣ କରୁନି। ଭଗବାନ ଭଗବତ ଗୀତା ଅର୍ଜୁନ ମାଧ୍ୟମ କରି ସମଗ୍ର ମାନବ ସମାଜକୁ କହିଛନ୍ତି, ଏବଂ ଭାଗବତ ମଧ୍ୟ ଉଦ୍ଧବଙ୍କୁ ପାଚେ କରି ସମଗ୍ର ମାନବ ସମାଜକୁ ଏହି ଜ୍ଞାନ ଦେଇଛନ୍ତି, ଆହୁରି ଉନ୍ନତର ଜ୍ଞାନ ଦେଇଛନ୍ତି। ଯେଉଁ ଜ୍ଞାନ ଭଗବତ ଗୀତାରେ ଦେଇନାହାନ୍ତି ସେ ଜ୍ଞାନ ତାକୁ ଉନ୍ନତ ଜ୍ଞାନ ଭାଗବତ ପ୍ରଦାନ କରିଛନ୍ତି ଭଗବାନ ଏକାସ୍କନ୍ଧରେ ସେ ବର୍ଣ୍ଣନା କରାଯିବ। ମହାରାଜ କହନ୍ତି ଏଇ ଯେଉଁ ଆମେ ସବୁ ଶ୍ରବଣ କରୁଛେ ବର୍ତ୍ତମାନ ଭାଗବତ ଦଶମ ସ୍କନ୍ଧର ଯେଉଁ ଲୀଳା ସବୁ, ଏ ଲୀଳାକୁ ଯଦି ଆମେ ଏକାଦଶ ସ୍କନ୍ଧର ତତ୍ତ୍ୱ ବିଷୟରେ ଅବଗତ ନ ହେବା ତାହେଲେ ଆମ ପତନ ହେଇଯିବ। ସେଥିପାଇଁ ଆମର ଭଗବତ ଗୀତାନନ୍ଦ ଭଗବାନ କହିଛନ୍ତି ଅହମ୍ ହି ସର୍ବ ଜ୍ଞାନ ଭୋକ୍ତା ପ୍ରଭୁରେବ ଚ ନ ତୁ କାମ ଅଭିଜ୍ଞାନାନ୍ତି ତତ୍ତ୍ୱ ନଶ୍ଚରନ୍ତି। ଆମେ ଯଦି ଭଗବାନ ଠିକ ଭାବରେ ଜାଣି ନପାରିବା ତାହେଲେ ଆମ ପତନ ହେଇଯିବ। ତେଣୁ ହେଉ ଭଗବତ ଗୀତାରେ ଏବଂ ଭାଗବତରେ ଭଗବାନ ଯେଉଁ ଜ୍ଞାନ ଦେଇଛନ୍ତି ଏ ଜ୍ଞାନକୁ ଯଦି ଆମେ ନ ଶୁଣିବା, ଅହଙ୍କାର ବଶବତ ହେଇକି ଆମେ ଭଗବାନ କଥା ଶୁଣିବାନି ତାହେଲେ କ'ଣ ହେବ ନା ବିନାଶ, ତାହେଲେ ନିଶ୍ଚିତ ଭାବରେ ବିନାଶ ହେବ। ବିନାଶ ହେବ କ'ଣ ନା ସେଇ ପୁଣି ଭବସାଗରକୁ ଆସିବ। ଭଗବତ ଗୀତା ନବମଧ୍ୟରେ ଯେଉଁ ଭଗବାନ କହିଛନ୍ତି ଯେ ଅଶ୍ରଦ୍ଧାନ ପୁରୁଷା ଧର୍ମଶାସ୍ତ୍ର ପ୍ରାନ୍ତକ ଅପ୍ରାପ୍ୟ ମାନ ନିବର୍ତ୍ତନ୍ତେ ମୃତ୍ୟୁ ସଂସାର ଗଠନ ପୁନରବି ଜାଣ ପୁନରବି କରଣ ମୃତ୍ୟୁ ସଂସାର ଚାଲୁଥିବା ଭୁଲି ଗୁଡ଼ୁଥିବା। ତେଣୁ ଭଗବାନଙ୍କ ପ୍ରସାଦ କୃପା କରିବା ପାଇଁ ଆମର ଜୀବନ ଉଦ୍ଦିଷ୍ଟ ବାର୍ତ୍ତା, ଆମେ ଜୀବନରେ ଏଭଳି ଭାବରେ ଚେଷ୍ଟା କରିବା, ଏଭଳି ଭାବରେ କାର୍ଯ୍ୟ କରିବା କେମିତି ସେ ଭଗବାନଙ୍କ ପ୍ରସାଦ ଅଥାପି ଦେ ଦେବ ପ୍ରସାଦ ଦେଶାନୁଭୂତ ହେ ବୋଲି ଜାଣି ତତ୍ତ୍ୱ ଭଗବାନ ମହିମ ନ ଜାଣି ଏକ କିଛି ବିଚିହ୍ନ ଭାଗବତ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବ୍ରହ୍ମାଣ୍ଡ ତାଙ୍କ ସ୍ତୁତିରେ ସେଟା କହିବେ। ଯେଉଁମାନେ ଭଗବାନଙ୍କର ସାମାନ୍ୟ ମାତ୍ର କୃପା ପ୍ରାପ୍ତ ହୋଇଛନ୍ତି ଅଥାପି ଦେ ଦେବ ପ୍ରଧାନ ବୁଧଦ୍ୱୟ ପ୍ରସାଦ ଦେଶାନୁଭୂତ ହେ ବୋଲି ସାମାନ୍ୟ ପ୍ରସାଦ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ସେମାନେ ଭଗବାନଙ୍କ ମହିମାକୁ ଜାଣିପାରିବେ, ଭଗବାନଙ୍କ ସତକୁ ଜାଣିପାରିବେ। ଜାଣାତି ତତ୍ତ୍ୱଂ ସର୍ବଂ ନଚାନ୍ୟଂ ଏକୋପି ଚିରଂ ବିଚିନ୍ନଂ। ଆମେ ଚିରକାଳ ବୋଲି ଯଦି ଭଗବାନଙ୍କୁ ସେ ଚିନ୍ତା କରିବା ମଧ୍ୟ ତାହେଲେ ଭଗବାନଙ୍କୁ ସେ ଜାଣିପାରିବା ନାହିଁ, ଭଗବତ ତତ୍ତ୍ୱ ଅବଗତ ହୋଇପାରିବା ନାହିଁ। ଭଗବାନ କୃପା ପ୍ରାପ୍ତ ହେଲେ ଆମେ ସେସବୁ କରିପାରିବା। ତେଣୁ ଏହି କୃପାକୁ ପ୍ରସାଦ ଲେଭିରେ ଗୋପୀ ଗୋପୀ ହିଁ ଏହି ପ୍ରସାଦ ପ୍ରାପ୍ତ ହୋଇଛନ୍ତି। ତତ୍ ପାପ ବିମୁକ୍ତି ନା ଓ ପ୍ରସାଦ କିଭଳି ଭାବରେ ନା ବିମୁକ୍ତି ପ୍ରଦାନ କରୁଛନ୍ତି। ବିମୁକ୍ତି ବିଷୟରେ ଗୋପାଳ ମହାରାଜ କହୁଛନ୍ତି ପାଞ୍ଚ ପ୍ରକାର ମୁକ୍ତି ରହିଛି, ସାରକ୍ୟ ଶାସ୍ତି ସାରୁକ୍ୟ ସାମିପ୍ୟ ଏବଂ ଐତ୍ୟ ସାହିତ୍ୟ। ଏହି ପାଞ୍ଚ ପ୍ରକାର ମୁକ୍ତିରୁ ଯେଉଁମାନେ ଭଗବାନଙ୍କର ସହିତ ମିଶି ଏକ ହେଇଯିବା ପାଇଁ ଚାହାନ୍ତି ସେଇଠି ସାଧୁଜ୍ୟ ମୁକ୍ତି, ସେଠାରୁ ସବୁଠୁ ନିମ୍ନ ମୁକ୍ତି। କିନ୍ତୁ ତାର ଉପରେ ଏହି ଚାରୋଟି ମୁକ୍ତି ରହିଛି। ସାରକ୍ୟ କହିଲେ ଭଗବାନଙ୍କର ଲୋକରେ ସେମାନେ ବାସ କରିବେ, ସାରୁପ୍ୟ ଭଗବାନଙ୍କ ଲୋକ ଭଳି ସେମାନେ ଲୋକ ପ୍ରାପ୍ତ ହେବେ, ସାମିପ୍ୟ ଭଗବାନ ନିକଟରେ ସେମାନେ ବାସ କରିବେ, ଏବଂ ଶାସ୍ତି କହିଲେ ଭଗବାନ ଭଳି ଶକ୍ତିଶାଳୀ ସେମାନେ ହେବେ, ଐଶ୍ୱର୍ଯ୍ୟଶାଳୀ ସେମାନେ ହେବେ। କିନ୍ତୁ ଏ ଚାରୋଟି ପାଞ୍ଚଟା ମୁକ୍ତିରୁ କେଉଁଥିରେ ହେଉଛି ଭଗବତ ପ୍ରେମ ବିମୁକ୍ତି ରାଗ ଭଗବତ ପ୍ରେମ। ଯଦି ମହାପ୍ରଭୁ କହିଛନ୍ତି ପ୍ରେମ ମାତୃ ମାତା, ସାଧାରଣତଃ ଲୋକମାନେ ଧର୍ମ କହିଲେ ଭାବୁଥିଲେ କ'ଣ ନା ଧର୍ମ ଅର୍ଥ କାମ ମୋକ୍ଷ, ଏଇ ଚାରି ପୁରୁଷାର୍ଥ ବି କହୁଥିଲେ, ଧର୍ମ କହିଲେ ଚାରି ପୁରୁଷାର୍ଥ କହୁଥିଲେ। କିନ୍ତୁ ପ୍ରକୃତ ଧର୍ମ ହେଉଛି କ'ଣ ନା ପ୍ରେମ ମାତୃ ମାତା, ଭଗବତ ପ୍ରେମ ପ୍ରାପ୍ତ ହେବା ସେଇଟା ହେଉଛି ଏହି ମୁକ୍ତିଟା ମଧ୍ୟ ଉନ୍ନତ ସ୍ତରଣ। ଭକ୍ତି ହେଉଛି ମୁକ୍ତିଟା ମଧ୍ୟ ଉନ୍ନତ ସ୍ତରଣ। ତେଣୁ ସେଇ ବିମୁକ୍ତି ବା ସେଇ ପ୍ରେମ ହେଉଛି ପ୍ରାପ୍ତ ହୋଇଥିଲେ ମହାଦୁଷ୍ଠା। ତେଣୁ ଆଉ ପ୍ରତି ଶ୍ଳୋକରେ ଏହି ନବକନ୍ୟାଟି ଶ୍ରୀଗୋସ୍ୱାମୀ ସମାପ୍ତ କରିବେ। ଜୟ ଶ୍ରୀ ଭାଗବତଂ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ତାଇ ବୋଧ ମାନନ୍ଦି। ଜୟ ଶ୍ରୀ ଗୋପାଳ।